ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. କତାର ଏବଂ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ସୁଦୃଢ଼ ରହିଛି ବୋଲି କହିଲେ ରାଷ୍ଟ୍ରପତି. ଆସାମର ଦ୍ୱିତୀୟ ଜାତୀୟ ଜଳପଥ ଟର୍ମିନାଲ୍ ଆନ୍ତଃ ଜଳପଥ ପରିବହନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ କହିଲେ ପ୍ରଧାନମନ୍ତ୍ରୀ. ନେତା ମନୋନୟନ ନେଇ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ ନବନିର୍ବାଚିତ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ. ପ୍ରୟାଗରାଜ ମହାକୁମ୍ଭ ମେଳାର ସମୟସୀମା ସମ୍ପ୍ରସାରଣ ସଂକ୍ରାନ୍ତ ଖବର ଗୁଜବ ବୋଲି ସ୍ୱଷ୍ଟ କଲେ ଉତ୍ତରପ୍ରଦେଶ ସରକାର. ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଆଜିଠୁ ଆରମ୍ଭ. ଉଦ୍ଘାଟନୀ ମ୍ୟାଚ୍ରେ କରାଚିଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କତାର ଏବଂ ଭାରତ ମଧ୍ୟରେ ଶତାବ୍ଦୀ ଧରି ଦୃଢ଼ ସମ୍ପର୍କ ରହିଛି. ପଶ୍ଚିମ ଏସିଆ ସହ ବାଣିଜ୍ୟ ଏବଂ ସାଂସ୍କୃତିକ କ୍ଷେତ୍ରରେ କତାର ସହ ଦ୍ୱିପାକ୍ଷିକ ସମ୍ପର୍କ ରହିଆସିଛି, ସେଥିରେ ଭାରତ ଅନ୍ୟତମ. ରାଷ୍ଟ୍ରପତି ଭବନରେ ଗତ ସନ୍ଧ୍ୟାରେ କତାରର ଅମିର ଶେଖ୍ ତାମିମ୍ ବିନ୍ ହମାଦ ଅଲ୍ ଥାନିଙ୍କୁ ସ୍ୱାଗତ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି. ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗର ମାର୍ଗକୁ ଉନ୍କକ୍ତ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି. ବାଣିଜ୍ୟ, ପୁଞ୍ଜିନିବେଶ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ ଏବଂ ଶକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦୃଢ଼ ସହଭାଗିତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ରାଷ୍ଟ୍ରପତି ପ୍ରସ୍ତାବ ଦେଇଛନ୍ତି. ଶାନ୍ତି, ପ୍ରଗତି ଏବଂ ସହାବସ୍ଥାନ କ୍ଷେତ୍ରରେ ଦୁଇ ଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି ଏହା କେବଳ ଦ୍ୱିପାକ୍ଷିକ ନୁହେଁ ବରଂ ବୈଷୟିକ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହେବ. ଭାରତ ଗସ୍ତରେ ଆସିଥିବା କତାରର ଅମିରଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଗତକାଲି ଏକ ନୈଶଭୋଜିର ଆୟୋଜନ କରିଥିଲେ. ଆସାମର ଯୋଗୀଘୋପାଠାରେ ବ୍ରହ୍ମପୁତ୍ର ନଦୀରେ ଦ୍ୱିତୀୟ ଜାତୀୟ ଜଳପଥ ଟର୍ମିନାଲ୍ କାର୍ଯ୍ୟକାରୀ ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଆନ୍ତଃ ଜଳପଥ ପରିବହନ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ. ସେହି ଅଞ୍ଚଳରେ ଭିଭିଭୂମି ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି. ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ଭୁଟାନର ଅର୍ଥମନ୍ତ୍ରୀ ଲୋନ୍ପିଓ ନାମଗେଲ ଦୋର୍ଜିଙ୍କ ସହ ଯୋଗୀଘୋପାଠାରେ ଏହି ଟର୍ମିନାଲ୍ର ଉଦ୍ଘାଟନ କରିଥିଲେ. ଭୁଟାନ ଏବଂ ବାଂଲାଦେଶ ସହ ଜଳପଥରେ ସଂଯୋଗ ସ୍ଥାପନ କ୍ଷେତ୍ରରେ ଏହି ଟର୍ମିନାଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ. ଭୁଟାନର ଗେଲେଫୁଠାରୁ 91 କିଲୋମିଟର, ବାଂଲାଦେଶ ଜଳସୀମାଠାରୁ 108 କିଲୋମିଟର ଏବଂ ଗୁଆହାଟୀଠାରୁ 147 କିଲୋମିଟର ଦୂରରେ ଏହି ଟର୍ମିନାଲ୍ ଅବସ୍ଥିତ. ଆସାମ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ମଧ୍ୟରେ ଜଳପଥରେ ପରିବହନ କ୍ଷେତ୍ରରେ ଏହି ଟର୍ମିନାଲ୍ ବିଶେଷ ସହାୟକ ହେବ ବୋଲି ଜଣାପଡ଼ିଛି. ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସପରିବାର ନୂଆଦିଲ୍ଲୀଠାରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ସୁନକଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ମତ ବିନିମୟ ହୋଇଛି. ଶ୍ରୀ ସୁନକ ଭାରତର ଜଣେ ଅନ୍ତରଙ୍ଗ ବନ୍ଧୁ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ କରିବାରେ ସେ ଅତ୍ୟନ୍ତ ଆଗ୍ରହୀ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି. ଦିଲ୍ଲୀ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବୈଠକରେ ଦିଲ୍ଲୀର ପରବର୍ତ୍ତୀ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ନୂଆଦିଲ୍ଲୀର ରାମଲୀଳା ମୈଦାନଠାରେ ଆସନ୍ତାକାଲି ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ 70 ଆସନ ମଧ୍ୟରୁ ବିଜେପି 48 ବିଜୟ ଲାଭ କରିଛି। ଗୁଜରାଟ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ରାଜ୍ୟପାଳ ଅଧିବେଶନକୁ ସମ୍ବୋଧନ କରିବେ। ରାଜ୍ୟ ଅର୍ଥମନ୍ତ୍ରୀ କାନୁଭାଇ ଦେଶାଇ ଆସନ୍ତା ଆର୍ଥିକ ବର୍ଷ ପାଇଁ ଗୃହରେ ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବେ। ମାର୍ଚ୍ଚ 28 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 4 ବିଲ୍ ଆଗତ ହେବାର କାର୍ଯ୍ୟସୂଚୀ ରହିଛି। ମିଜୋରାମ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂଙ୍କ ସମ୍ବୋଧନ ସହ ବିଧାନସଭା ଅଧିବେଶନ ଆରମ୍ଭ ହେବ। ରାଜ୍ୟ ବିଶ୍ୱବିଦ୍ୟାଳୟ ବିଲ୍ ସହ 4 ସରକାରୀ ବିଲ୍ ଅଧିବେଶନରେ ଉପସ୍ଥାପନ କରାଯିବ। ବାଚସ୍କତି ଲାଲବେଗଚାମା ଏହି ବିଲ୍ ଉପସ୍ଥାପନ ନେଇ ଅନୁମୋଦନ ପ୍ରଦାନ କରିଛନ୍ତି। ଏଥିସହ ବାଚସ୍କତିଙ୍କ ଅନୁମୋଦନ ପରେ ଅନ୍ୟ 3 ସରକାରୀ ବିଲ୍ ଚଳିତ ଅଧିବେଶନରେ ଆଗତ କରାଯିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରୟାଗରାଜ ମହାକୁମ୍ଭ ମେଳାର ସମୟସୀମା ସମ୍ପ୍ରସାରଣ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଖବରକୁ ଉତ୍ତରପ୍ରଦେଶ ସରକାର ଏବଂ ମହାକୁମ୍ଭ ମେଳା କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଆସନ୍ତା 26 ତାରିଖ ଦିନ ଏହି ମେଳା ଉଦ୍ଯାପିତ ହେବ ବୋଲି ସ୍ୱଷ୍ଟ କରାଯାଇଛି। ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ୍ ରବୀନ୍ଦ୍ର ମାନ୍ଧବ ଏ ସମ୍ପର୍କରେ ସୂଚନା ଦେଇ ଏଭଳି ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ମହାକୁମ୍ଭ ମେଳାର ସମୟ ନିର୍ଘଣ୍ଟ ସ୍ଥିର ରହିଛି। ଏହାର ସମୟସୀମା ବୃଦ୍ଧି ନେଇ ସରକାରଙ୍କଠାରେ କୌଣସି ପ୍ରସ୍ତାବ ନାହିଁ ବୋଲି ପ୍ରଶାସନ ସ୍ୱଷ୍ଟ କରିଛି। ସୁରୁଖୁରୁରେ ମେଳା ସମ୍ପନ୍ନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ସୂତ୍ରକୁ ଆଧାର କରି ଆମ ସମ୍ଭାଦଦାତା କହିଛନ୍ତି, ପୂର୍ବ ଘୋଷଣା ବିନା କୌଣସି ରେଳ ଷ୍ଟେସନ୍ ବନ୍ଦ ରହିବ ନାହିଁ ବୋଲି ସ୍ୱଷ୍ଟ କରାଯାଇଛି। ପ୍ରୟାଗରାଜର ସମସ୍ତ ରେଳ ଷ୍ଟେସନ୍ ପୂର୍ବଭଳି କାର୍ଯ୍ୟକ୍ଷମ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ତିନୋଟିଯାକ ନୂତନ ଅପରାଧିକ ଆଇନକୁ ଆସନ୍ତା ଏପ୍ରିଲ୍ ସୁଦ୍ଧା ଲାଗୁ କରିବାକୁ ଜାମ୍ମୁ କାଶ୍ମୀର ପ୍ରଶାସନକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରରେ ଏହି ଆଇନର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା ଏହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଅନୁଷ୍ଠିତ ଏହି ବୈଠକରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୋଗ ଦେଇଥିଲେ। ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ମନ୍ତ୍ରୀ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ହ୍ରାସ ପାଇଥିବା ଦୃଷ୍ଟିରୁ ସୁରକ୍ଷା ପରିସ୍ଥିତିରେ ସୁଧାର ଆସିଥିବା ନେଇ ଶ୍ରୀ ଶାହା ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ନାଗରିକଙ୍କ ସୁରକ୍ଷା ଏବଂ ଅଧିକାରୀକୁ ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ପଦକ୍ଷେପ ଗ୍ରହଣ କରିବାକୁ ଜାମ୍ମୁ କାଶ୍ମୀର ପୁଲିସ୍କୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନୂଆ ଅପରାଧିକ ଆଇନଗୁଡ଼ିକ ନେଇ ପୁଲିସ୍ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଯଥାଶୀଘ୍ର ସମ୍ପନ୍ନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ଜନସାଧାରଣଙ୍କୁ ଏହି ଆଇନ ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଜାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ ଆଜି ଅପରାହ୍ନରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। କରାଚିଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 2:30 ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତାକାଲି ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ବାଂଲାଦେଶ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ। ପାକିସ୍ତାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ଗୁଡ଼ିକ ଖେଳାଯିବ। ଆସନ୍ତା ମାସ 9 ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା 8ଟି ଦଳକୁ 2ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଭାରତ ସହ ବାଂଲାଦେଶ, ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଗ୍ରୁପ୍ ଏରେ ସାମିଲ ହୋଇଥିବା ବେଳେ ଗ୍ରୁପ୍ ବିରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ରହିଛନ୍ତି। 2017 ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସଂସ୍କରଣରେ ଭାରତକୁ ପରାସ୍ତ କରି ପାକିସ୍ତାନ ଟାଇଟଲ ହାସଲ କରିଥିଲା। ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ପ୍ରତିଯୋଗିତାର ପୁରୁଷ ବର୍ଗରେ ଗତକାଲି ଭାରତ ଜର୍ମାନୀଠାରୁ ପରାସ୍ତ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଜର୍ମାନୀ 4-1 ଗୋଲ୍ରେ ଭାରତକୁ ପରାସ୍ତ କରିଛି। ଭାରତ ଓ ଜର୍ମାନୀ ମଧ୍ୟରେ ଭୁବନେଶ୍ୱରଠାରେ ଆଜି ପୁନର୍ବାର ଦ୍ୱିତୀୟ ପର୍ଯ୍ୟାୟ ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇଂଲଣ୍ଡ ସୁଟ୍ଆଉଟ୍ ଜରିଆରେ ସ୍ୱେନ୍କୁ 1-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ମହିଳା ବର୍ଗରେ ଭାରତ ସ୍ୱେନ୍ଠାରୁ ହାରିଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ସ୍ୱେନ୍ ଭାରତକୁ 4-3 ଗୋଲ୍ରେ ପରାସ୍ତ କରିଛି। ଆଜି ଦୁଇ ଦଳ ମଧ୍ୟରେ ପୁନର୍ବାର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ବଦୋଦରାର କୋଟାମ୍ବି ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 5 ୱିକେଟ୍ରେ ଗୁଜରାଟ ଜାୟାଣ୍ଟସ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ 20 ଓଭରରେ ସମସ୍ତ ୱିକେଟ୍ ହରାଇ 120 ରନ୍ ସଂଗ୍ରହ କରିଥିଲା। 121 ରନ୍ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ 16 ଓଭର ଗୋଟିଏ ବଲ୍ରେ 5 ୱିକେଟ୍ ବିନିମୟରେ ହାସଲ କରିଥିଲା। ଆଜି ସେହି ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। କତାର ଏବଂ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଭାଗିତା ସୁଦୃଢ଼ ରହିଛି କହିଲେ ରାଷ୍ଟ୍ରପତି। ଆସାମର ଦ୍ୱିତୀୟ ଜାତୀୟ ଜଳପଥ ଟର୍ମିନାଲ୍ ଆନ୍ତଃ ଜଳପଥ ପରିବହନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ କହିଲେ ପ୍ରଧାନମନ୍ତ୍ରୀ। ନେତା ମନୋନୟନ ନେଇ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ ନବନିର୍ବାଚିତ ଦିଲ୍ଲୀ ବିଜେପି ବିଧାୟକ ଦଳ ବୈଠକ। ପ୍ରୟାଗରାଜ ମହାକୁମ୍ଭ ମେଳାର ସମୟସୀମା ସମ୍ପ୍ରସାରଣ ସଂକ୍ରାନ୍ତ ଖବର ଗୁଜବ ବୋଲି ସ୍ୱଷ୍ଟ କଲେ ଉତ୍ତରପ୍ରଦେଶ ସରକାର। ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ। ଉଦ୍ଘାଟନୀ ମ୍ୟାଚ୍ରେ କରାଚିଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।